ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ସହ ଆଲୋଚନା କରିବେ। ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ। ଆଇଆଇଟି ମାଡ୍ରାସ୍ ତାଞ୍ଜାନିଆର ଜାଞ୍ଜିବରଠାରେ କ୍ୟାମ୍ପସ୍ ସ୍ଥାପନ କରିବ। ଇ ପ୍ରଶାସନ ଓ ଇ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ଶତପ୍ରତିଶତ ସଫଳତା। ଏବଂ ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଇଂଲଣ୍ଡ ବାଂଲାଦେଶ ଓ ପାକିସ୍ତାନ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ଚୀନ୍ର ହ୍ୟାଙ୍ଗଝୋଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ସହ ଆଲୋଚନା କରିବେ। ସୂଚନା ଅନୁଯାୟୀ ଚଳିତ ଏସୀୟ କ୍ରୀଡ଼ାରେ ଭାରତ 28ଟି ସ୍ୱର୍ଣ୍ଣ, 38ଟି ରୌପ୍ୟ ଏବଂ 41ଟି କାଂସ୍ୟ ପଦକ ସହ ମୋଟ 107ଟି ପଦକ ଜିତିଛି। ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ। ଆସନ୍ତା ନଭେମ୍ବର 7-30 ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର 3ରେ ସମସ୍ତ 5ଟି ରାଜ୍ୟ ପାଇଁ ଭୋଟ୍ ଗଣନା କରାଯିବ। ଗତକାଲି ଏହି 5ଟି ରାଜ୍ୟରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି। ନଭେମ୍ବର 17ରେ ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଛତିଶଗଡ଼ରେ ନଭେମ୍ବର 7 ଓ 17ରେ 2ଟି ପର୍ଯ୍ୟାୟରେ ମତଦାନ ହେବ। ଏହା ବ୍ୟତୀତ ନଭେମ୍ବର 23ରେ ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନଭେମ୍ବର 7ରେ ମିଜୋରାମରେ ଏବଂ 30ରେ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଦର୍ଶ ଆଚରଣ ସଂହିତା ପାଳନ କରିବାକୁ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି 5ଟି ରାଜ୍ୟରେ ପ୍ରାୟ 16 କୋଟି ଭୋଟର ଅଛନ୍ତି। ସେଥିମଧ୍ୟରୁ 8 କୋଟି 20 ଲକ୍ଷ ପୁରୁଷ ଏବଂ 7 କୋଟି 80 ଲକ୍ଷ ମହିଳା ଭୋଟର ଅଛନ୍ତି। ଏଥର 60,20,000 ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ ବୋଲି ଜଣାପଡ଼ିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ 7 ବର୍ଷ ପରେ ଘରୋଇ ଏଫ୍ଏମ୍ ରେଡିଓ ପାଇଁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସିବିସି ବିଜ୍ଞାପନ ଦରରେ ସଂଶୋଧନ କରିଛି। ମୂଳ ମୂଲ୍ୟରେ 43% ବୃଦ୍ଧି କରାଯାଇଛି, ଫଳରେ ଶ୍ରୋତା ସଂଖ୍ୟାକୁ ଆଧାର କରି ବିଭିନ୍ନ ସହରରେ ଥିବା ଷ୍ଟେସନଗୁଡ଼ିକ ପାଇଁ ଦର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ। ମନ୍ତ୍ରଣାଳୟ ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁମୋଦିତ ହୋଇଥିବା ନୂତନ ଦରରେ 2015 ଡିସେମ୍ବରରୁ 2023 ମାର୍ଚ୍ଚ ମଧ୍ୟରେ ବୃଦ୍ଧି ହେଉଥିବା ଖର୍ଚ୍ଚକୁ ଧ୍ୟାନରେ ରଖି ମୂଳ ଦରରେ 43% ବୃଦ୍ଧି କରାଯାଇଛି। ଏଫ୍ଏମ୍ ରେଡିଓ ବିଜ୍ଞାପନ ପାଇଁ 10 ସେକେଣ୍ଡ ନିମନ୍ତେ ମୋଟ ମୂଳ ଦର 52-74 ଟଙ୍କାକୁ ବୃଦ୍ଧି ପାଇବ। ବର୍ତ୍ତମାନ ବଜାର ଦର ସହିତ ସମାନତା ବଜାୟ ରଖିବା ହେଉଛି ଏହି ସମନ୍ୱୟର ଉଦ୍ଦେଶ୍ୟ। ଏହି ଦର ବୃଦ୍ଧି ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା 400ରୁ ଅଧିକ ଗୋଷ୍ଠୀ ରେଡିଓ କେନ୍ଦ୍ର ପାଇଁ ମଧ୍ୟ ଲାଭଦାୟକ ହେବ। ଘରୋଇ ଏଫ୍ଏମ୍ ରେଡିଓ ଷ୍ଟେସନ ପାଇଁ ନୂଆ ଦର ଧାର୍ଯ୍ୟ ଲାଗି ଗତବର୍ଷ ମନ୍ତ୍ରଣାଳୟ ଦ୍ୱାରା ଦର ନିର୍ଦ୍ଧାରଣ କମିଟି ଗଠନ କରାଯାଇଥିଲା। ଏହି ଦରଗୁଡ଼ିକ ଶେଷଥର ପାଇଁ 2015ରେ ସଂଶୋଧିତ ହୋଇଥିଲା। ତାଞ୍ଜାନିଆର ଜାଞ୍ଜିବରଠାରେ ଆଇଆଇଟି ମାଡ୍ରାସ୍ କ୍ୟାମ୍ପସ୍ ସ୍ଥାପନ କରିବ। ଭାରତ ଗସ୍ତରେ ଆସିଥିବା ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁ ହାସନଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିଥିବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ଉଭୟ ଦେଶ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ବନ୍ଧୁତାକୁ ନୂଆ ଉତ୍ସାହ ମିଳିଛି। ଆଲୋଚନା ବେଳେ ଶିକ୍ଷା ଏବଂ ଦକ୍ଷତା ପ୍ରାଥମିକତାକୁ ଆଗକୁ ନେବା ପାଇଁ ତାଞ୍ଜାନିଆ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଭାରତ ଆଗ୍ରହୀ ଥିବା ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ମରୋକ୍କୋର ମାରାକେଶ ଗସ୍ତରେ ଯାଉଛନ୍ତି। ସେ G20 ବୈଠକରେ ଯୋଗଦେବା ସହିତ ବିଶ୍ୱ ବ୍ୟାଙ୍କ ଗ୍ରୁପ୍ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବାର୍ଷିକ ବୈଠକରେ ମଧ୍ୟ ଯୋଗଦେବେ। ବାର୍ଷିକ ବୈଠକରେ ସମସ୍ତ ଦେଶର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଂଶଗ୍ରହଣ କରିବେ। ଚତୁର୍ଥ G20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସହ ଅଧ୍ୟକ୍ଷତା କରିବେ। ଏହାଛଡ଼ା ଅକ୍ଟୋବର 11-15 ପର୍ଯ୍ୟନ୍ତ ମାରାକେଶରେ ହେବାକୁ ଥିବା ଅନ୍ୟ ବୈଠକ ବ୍ୟତୀତ ଇଣ୍ଡୋନେସିଆ, ମରକୋ, ବ୍ରାଜିଲ, ସ୍ୱିଜରଲ୍ୟାଣ୍ଡ, ଜର୍ମାନ ଏବଂ ଫ୍ରାନ୍ସ ସହିତ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବେ। ଇ ପ୍ରଶାସନ ଓ ଇ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ 100% ସଫଳତା ମିଳିଛି। ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ ଓଡ଼ିଶା ୱାନ୍ ଜରିଆରେ ଓଡ଼ିଶା 100% ସେବା ପ୍ରଦାନ କରିଥିବା ଜଣାପଡ଼ିଛି। ଦେଶରେ ଇ ଗଭର୍ଣ୍ଣାନ୍ସକୁ ପ୍ରୋହାହିତ କରିବା ଏବଂ ଇ ସେବା ଯୋଗାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ସେବା ଅଧିକାର କମିଶନରଙ୍କ ଦ୍ୱିତୀୟ ବୈଠକରୁ ଏ ସମ୍ପର୍କିତ ତଥ୍ୟ ମିଳିଛି। ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଦ୍ୱାରା ମୋଟ 14,736 ଇ ସେବା ଯୋଗାଇ ଦିଆଯାଉଛି। 2016 ବାଧ୍ୟତାମୂଳକ ଇ ସେବା ମଧ୍ୟରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ 1,505 ଇ ସେବା ଯୋଗାଇ ଦେଇ 74.5% ଲକ୍ଷ୍ୟ ହାସଲ କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା 14,736 ଇ ସେବା ଯୋଗାଇ ଦିଆଯାଉଥିବା ବେଳେ ଜାମ୍ମୁ କାଶ୍ମୀରରେ ସବୁଠାରୁ ଅଧିକ 1,028 ଇ ସେବା ପ୍ରଦାନ କରାଯାଉଛି। ଓଡ଼ିଶା ବ୍ୟତୀତ କେରଳ ଓ ଜାମ୍ମୁ କାଶ୍ମୀର 100% ଇ ସେବା ଯୋଗାଇବାରେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ମାଧ୍ୟମରେ ସମୃଦ୍ଧିର ଦୂରଦୃଷ୍ଟି ହାସଲ କରିବାରେ ରାଷ୍ଟ୍ରୀୟ ସମବାୟ ବିକାଶ ନିଗମ ଏନ୍ସିଡିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଏନ୍ସିଡିସିର 79ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ଯେ ଦେଶରେ ସମବାୟ ଆନ୍ଦୋଳନକୁ ମଜବୁତ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଇଛି। ପ୍ରାଥମିକ କୃଷିଋଣ ସମିତିକୁ ମଜବୁତ କରିବାକୁ ବିଶେଷ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ସହାୟତାରେ ଏକ ରାଷ୍ଟ୍ରୀୟ ସମବାୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ 8 ଲକ୍ଷରୁ ଅଧିକ ସମବାୟ ସମିତିର ବିସ୍ତୃତ ତଥ୍ୟ ରହିଛି। ଆମେରିକା, ଫ୍ରାନ୍ସ, ଜର୍ମାନ, ବ୍ରିଟେନ୍ ଏବଂ ଇଟାଲୀର ନେତାମାନେ ଏକ ମିଳିତ ବିବୃତ୍ତିରେ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ୍ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍, ଜର୍ମାନ ଚାନ୍ସେଲର ସ୍କୋଲ୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନାକ୍ ମିଳିତ ବିବୃତ୍ତିରେ କହିଛନ୍ତି ଯେ ହମାସର ଆତଙ୍କବାଦୀ କାର୍ଯ୍ୟକଳାପକୁ କେହି ସମର୍ଥନ କରନ୍ତି ନାହିଁ। ଏହି ବିବୃତ୍ତିରେ କୁହାଯାଇଛି ଯେ ହମାସ ଆତଙ୍କବାଦୀମାନେ କିଭଳି ନରସଂହାର କରିଛନ୍ତି, ଏକ ସଙ୍ଗୀତ ମହୋତ୍ସବରେ ଯୋଗ ଦେଇଥିବା 200ରୁ ଅଧିକ ଯୁବକଙ୍କୁ ହତ୍ୟା କରିବା ସହ ବୃଦ୍ଧ, ମହିଳା, ଶିଶୁ ଏବଂ ସମଗ୍ର ପରିବାରକୁ ଅପହରଣ କରି ନେଇଛନ୍ତି ତାହା ବିଶ୍ୱ ଦେଖିଛି। ଏହି ଅତ୍ୟାଚାରରୁ ନିଜକୁ ତଥା ନିଜ ଲୋକଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କ ଦେଶ ଇସ୍ରାଏଲ୍କୁ ସମର୍ଥନ କରିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଜାତିଭିତ୍ତିକ ଜନଗଣନା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଭାରତୀୟ ଜନତା ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସେ ରାଜନୈତିକ ଲାଭ ପାଇଁ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସ୍ୱାଧୀନତାଠାରୁ 2023 ପର୍ଯ୍ୟନ୍ତ କଂଗ୍ରେସ ସର୍ବଦା ଜାତିଭିତ୍ତିକ ଜନଗଣନାକୁ ବିରୋଧ କରୁଥିଲା। ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଦେଶବ୍ୟାପୀ ଜାତିଭିତ୍ତିକ ଜନଗଣନା ବିଷୟକୁ ସମର୍ଥନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ସର୍ବସମ୍ମତ ନିଷ୍ପତ୍ତି ନେଇଛି। ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ହାଇଦ୍ରାବାଦରେ ଗତକାଲି ନ୍ୟୁଜିଲାଣ୍ଡ ନେଦରଲ୍ୟାଣ୍ଡକୁ 90 ରନ୍ରେ ପରାସ୍ତ କରିଛି। ଆଜି ସକାଳ 10:30ରେ ଧର୍ମଶାଳାରେ ଇଂଲଣ୍ଡ ବାଂଲାଦେଶ ଏବଂ ଅପରାହ୍ନ 2ଟାରୁ ହାଇଦ୍ରାବାଦରେ ପାକିସ୍ତାନ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ସହ ଆଲୋଚନା କରିବେ। 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ। ଆଇଆଇଟି ମାଡ୍ରାସ୍ ତାଞ୍ଜାନିଆର ଜାଞ୍ଜିବୋରଠାରେ କ୍ୟାମ୍ପସ୍ ସ୍ଥାପନ କରିବ। ଇ ପ୍ରଶାସନ ଓ ଇ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ମିଳିଲା 100% ସଫଳତା ଏବଂ ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଇଂଲଣ୍ଡ ବାଂଲାଦେଶ ଓ ପାକିସ୍ତାନ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା।